ମୁଁ ସତ୍ୟପ୍ରିୟ ଦାସ, ଆମର ପବ୍ଲିକ ହେଲ୍ଥ ମ୍ୟାନେଜର, ଆମର ବରମୁଣ୍ଡା ୟୁପିଏସସି ମଣ୍ଡଳରେ ମୁଁ କାମ କରୁଛି। ଆମର ଆଜି ଶିକ୍ଷଣୀୟ ପ୍ରୋଗ୍ରାମଟି ହେଲା ଆମର ସି ଫାୟାର ଏନ୍ଜିଓ ତରଫରୁ। ସେ ପ୍ରୋଗ୍ରାମଟି ଅନେକ ଆମର ମାର୍ଚ୍ଚ ମେମ୍ବର ଫ୍ରଣ୍ଟଲାଇନ୍ ୱାର୍କର ଯିଏକି ଆମର ଆଶା ଏନ୍ଏମ୍ ଦିଦି, ତାପରେ ଆମର ଏମ୍ଆଇସି ସାର୍ ମଧ୍ୟ ଥିଲେ ଆମ ସହିତ ଉପସ୍ଥିତ। ସେ ପ୍ରୋଗ୍ରାମଟି ଆମର ଜେଣ୍ଡର ବେସ୍ ଏବଂ ଆମର ହେଲ୍ଥ ଉପରେ ବହୁତ ଶିକ୍ଷଣୀୟ ହେଲା। ଏ କାର୍ଯ୍ୟକ୍ରମରେ ଆମେ ବହୁତ ଶିକ୍ଷାକୁ ବି ପାଇଲେ, ମାନେ ଆମର ଫ୍ରଣ୍ଟଲାଇନ୍ ୱାର୍କର ମାନଙ୍କର ଉପଦେୟତା ମଧ୍ୟ ବୃଦ୍ଧି ପାଇଥାଏ ବୋଲି ମୁଁ ଅନୁମାନ କରୁଛି। ଆଉ ଏଇ ପ୍ରୋଗ୍ରାମଟି ଏମିତି ଜାରି ରହିଲେ ଆମେ ମାନେ ବହୁତ ଖୁସି ହେବୁ।
ଧନ୍ୟବାଦ।